ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ. ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଭାରତର ଆତଙ୍କବାଦ ବିରୋଧୀ ନୀତିକୁ ପ୍ରଶଂସା ଓ ସମର୍ଥନ. ଏସୀୟ ବୈଠକ ପରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି. ମହୀଶୂର ସ୍ଥିତ ଅଖିଳ ଭାରତୀୟ ବାକ୍ ଏବଂ ଶ୍ରବଣ ପ୍ରତିଷ୍ଠାନର ହୀରକ ଜୟନ୍ତୀ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି. ଆଫଗାନିସ୍ତାନରେ 6 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ, 600ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା. ଏବଂ ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ ଓ କାଜାଖସ୍ତାନ. ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୁଦ୍ଧରେ ଏକ ଦୃଢ଼ ଏବଂ ସ୍ୱଷ୍ଟ ଘୋଷଣାନାମା ପ୍ରକାଶ ପାଇଛି. ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତର ଆଞ୍ଚଳିକ ସହଯୋଗ ଏବଂ ସୃଜନଶୀଳତାକୁ ପ୍ରଶଂସା କରିଛନ୍ତି. ତିଆନଜିନ୍ ଘୋଷଣାନାମାରେ ଆତଙ୍କବାଦ ବିରୁଦ୍ଧରେ ସମସ୍ତ ରାଷ୍ଟ୍ର ମିଳିତ ଭାବେ ଲଢ଼େଇ ଜାରି ରଖିବା ସହ ଏଥିରେ ଭାରତର ନିରବଚ୍ଛିନ୍ନ ସହଯୋଗ ଉପରେ ଆଲୋଚନା କରିଛନ୍ତି. ଚରମପନ୍ଥୀ ରାଷ୍ଟ୍ରଗୁଡ଼ିକୁ ଦୃଢ଼ ଜବାବ ଦେବା ପାଇଁ ଏହି ବୈଠକରେ ରାଷ୍ଟ୍ରମୁଖ୍ୟମାନେ ନିଷ୍ପତ୍ତି ନେବା ସହ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ସ୍ୱଷ୍ଟ କରିଛନ୍ତି. ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି. ଗତ ଏପ୍ରିଲ 22ରେ ପହଲଗାମରେ ସଂଗଠିତ ଆତଙ୍କବାଦୀ ଆକ୍ରମଣକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି. ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ସମବେଦନା ଜଣାଯାଇଛି. ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଦମୁହା ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି. ଚୀନ୍ର ତିଆନଜିନ୍ଠାରେ ଅନୁଷ୍ଠିତ ଏସୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି. ଏ ଅବସରରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ରୁଷ କଠିନ ସମୟରେ ମିଳିମିଶି ପରସ୍କର ପାଇଁ ଛିଡ଼ା ହୋଇଛନ୍ତି. ସେ କହିଛନ୍ତି, ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସ୍ଥାପନ କରିବା ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଘନିଷ୍ଠ ସହଯୋଗର ଆବଶ୍ୟକତା ରହିଛି. ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ଉପରେ ନିରନ୍ତର ଆଲୋଚନା ଚାଲିଛି. ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଉଭୟ ପକ୍ଷ ଗଠନମୂଳକ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
इस दुख की घड़ी में जो मित्र देश हमारे साथ खड़े रहे, मैं उनका आभार व्यक्त करता हूँ. समय के अनुरूप इवॉल्व हो रहा ऑर्गेनाइज क्राइम, ड्रग ट्रैफिकिंग और साइबर सिक्योरिटी जैसे समकालीन चुनौतियों से निपटने के लिए 4 नए केंद्र बनाए जा रहे हैं. वैश्विक संस्थानों रिफॉर्म के लिए एससीओ सदस्य आपसी सहयोग बढ़ा सकते हैं. संयुक्त राष्ट्र की 80वीं वर्षगांठ के अवसर हम एक मत होकर यूनियन रिफॉर्म का आह्वान कर सकते हैं. एससीओ मल्टीलेटरलिज्म और इंक्लूसिव वर्ल्ड ऑर्डर का मार्गदर्शक बन सकता है.
ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍ ବୈଠକ ସ୍ଥଳକୁ ଏକାଠି ଯାତ୍ରା କରିଥିଲେ. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଆଲୋଚନା ସବୁବେଳେ ଫଳପ୍ରଦ ହୋଇଛି. ପ୍ରଧାନମନ୍ତ୍ରୀ ମୋଦି ଜାପାନ ଓ ଚୀନ୍ ଗସ୍ତ ଶେଷ କରି ଆଜି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କରୁଛନ୍ତି. ଆଜି ମହୀଶୂରଠାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ବାକ୍ ଏବଂ ଶ୍ରବଣ ପ୍ରତିଷ୍ଠାନର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ. ଆସନ୍ତାକାଲି ଚେନ୍ନାଇରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିଟି ୟୁନିୟନ୍ ବ୍ୟାଙ୍କ୍ର 120ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ. ଏହାଛଡ଼ା ତାମିଲନାଡୁର ଥିରୁବର୍ଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର 10ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଆଫଗାନିସ୍ତାନର କୁନାର ପ୍ରଦେଶର ଜଲାଲବାଦ ସହର ନିକଟରେ ଗତକାଲି ଘଟିଥିବା ଭୂମିକମ୍ପରେ 600ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ 1500ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାର ତୀବ୍ରତା ରିକ୍ଟର ସ୍କେଲରେ 6 ରହିଥିବା ରେକର୍ଡ କରାଯାଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁସାରେ ନାଙ୍ଗରହର ପ୍ରଦେଶର ପୂର୍ବ ଉତ୍ତରାଞ୍ଚଳରେ ଥିବା ଜଲାଲବାଦ ସହର ନିକଟରେ 37 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଆଫଗାନିସ୍ତାନ ଲୋକଙ୍କ ପାଇଁ ଭାରତର ସମର୍ଥନ ରହିଥିବା କହିଛନ୍ତି। ଏଭଳି ସଙ୍କଟ ସମୟରେ ଭାରତ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇଦେବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଭାବିତ ପରିବାରଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ଜମ୍ମୁ ଗସ୍ତ ସମୟରେ ବିକ୍ରମ ଚୌକ ଏବଂ ତାୟୁଇ ବ୍ରିଜ୍ ଅଞ୍ଚଳର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜମ୍ମୁସ୍ଥିତ ଆମ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ବିରୋଧୀ ଦଳ ନେତା ସୁନୀଲ ଶର୍ମା, ମୁଖ୍ୟ ଶାସନ ସଚିବ ଅଟଳ ଦୁଲୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ଶାହା ମଧ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକ ଆକାଶମାର୍ଗରୁ ଅନୁଧ୍ୟାନ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜଭବନରେ ବନ୍ୟା ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କୁପୋଷଣ ରୋକିବା ପାଇଁ ସଠିକ୍ ପୁଷ୍ଟିସାରର ଗୁରୁତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱାମୀ ଦୟାନନ୍ଦ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ସୁରେନ୍ଦର ସିଂ ବିଷ୍ଟ ଏବଂ ଏମ୍ସର ଡାଏଟିସିଆନ୍ ଡାକ୍ତର ରିଚା ଜୟସ୍ୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 ଓ 01123144444 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ଜମ୍ମୁ କାଶ୍ମୀରର ତ୍ରିକୁଟ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଶ୍ରୀ ମାତା ବୈଷ୍ଣୋଦେବୀ ଯାତ୍ରାଙ୍କୁ 7ମ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଆମ ଜମ୍ମୁ ସମ୍ବାଦଦାତା କହିଛନ୍ତି ଏକ ସପ୍ତାହ ଧରି ବର୍ଷା ହେବାରୁ ବନଗଙ୍ଗା ଅଞ୍ଚଳରେ ବନ୍ୟା ଆସିବାରୁ ରାସ୍ତାଘାଟ ଧୋଇଯିବା ସହ ପ୍ରବଳ କ୍ଷୟକ୍ଷତି ହୋଇଛି। ତୀର୍ଥଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରାକୁ ସ୍ଥଗିତ ରଖାଯାଇଛି। କଟ୍ରାସ୍ଥିତ କ୍ୟାମ୍ପରେ ଶ୍ରଦ୍ଧାଳୁମାନେ ରହିଛନ୍ତି। ତେବେ ଆଜି ସକାଳେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନର ସୂଚନା ମିଳିଛି। ସମ୍ପୂର୍ଣ୍ଣ ଭାବେ ବର୍ଷା ବନ୍ଦ ନ ହେବା ପର୍ଯ୍ୟନ୍ତ ମା' ବୈଷ୍ଣୋଦେବୀଙ୍କ ଦର୍ଶନକୁ ସ୍ଥାନୀୟ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ପରିସ୍ଥିତିରେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଲୋକଙ୍କୁ ଯାତ୍ରା ନ କରିବା ପାଇଁ ପରାମର୍ଶ ଦେବା ସହ ସତର୍କ ରହିବା ପାଇଁ ଅନୁରୋଧ କରିଛନ୍ତି। ଖେଳ ଖବର। ବିହାରର ରାଜଗିରିଠାରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆଜି 7:30 ରାଜଗିରି ଆନ୍ତର୍ଜାତିକ କ୍ରୀଡ଼ା ଷ୍ଟାଡିୟମରେ ଭାରତ ଓ କାଜାଖସ୍ତାନ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ପୁଲ୍ ଏର ଏକ ମ୍ୟାଚ୍ରେ ଭାରତ 3-2 ଗୋଲ୍ରେ ଜାପାନକୁ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ 2 ଏବଂ ମନଦୀପ ସିଂ 1 ଗୋଲ୍ ସ୍କୋର କରିଥିବାବେଳେ ଜାପାନ ପକ୍ଷରୁ କୋସେଇ କାୱେବେ 2 ଯାକ ଗୋଲ୍ ଦେଇଥିଲେ। ଚଳିତ ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସହିତ ଆର୍ଦ୍ରତା ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଭୌଗୋଳିକ ଦୃଷ୍ଟିରୁ ଦେଶର ଅଧିକାଂଶ ଅଞ୍ଚଳରେ ଚଳିତ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଉତ୍ତର ପୂର୍ବ ଏବଂ ପୂର୍ବ ଭାରତର କିଛି ଅଂଶ ସମେତ ଦକ୍ଷିଣ ଓ ଉତ୍ତର ଭାରତର କେତେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଅନ୍ୟପକ୍ଷରେ ଅଧିକ ବର୍ଷା କୃଷି ଏବଂ ଜଳସମ୍ପଦ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ବନ୍ୟା ଭୂସ୍ଖଳନ ଆଦି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭାଗ ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶକୁ ସତର୍କତା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାଂଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତର ଆଭିମୁଖ୍ୟ ସ୍ୱଷ୍ଟ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଭାରତର ଆତଙ୍କବାଦ ବିରୋଧୀ ନୀତିକୁ ପ୍ରଶଂସା ଓ ସମର୍ଥନ। ଏସ୍ସିଓ ବୈଠକ ପରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି। ମହୀଶୂରସ୍ଥିତ ଅଖିଳ ଭାରତୀୟ ବାକ୍ ଏବଂ ଶ୍ରବଣ ପ୍ରତିଷ୍ଠାନର ହୀରକ ଜୟନ୍ତୀ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଆଫଗାନିସ୍ତାନରେ 6 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ। 600ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା। ଏବଂ ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ ଓ କାଜାଖସ୍ତାନ। ସମ୍ବାଦ ଶେଷ ହେଲା।